ଅମ୍ରିତା ନାୟକ। ଆଜି ଆମେ ଷ୍ଟୁଡିଓରେ କାଇଁ କାନ୍ଦୁଛୁ କହ ଗୀତଟିର ଫିମେଲ୍ ଭର୍ଜନ୍ ରେକର୍ଡିଂ କଲୁ। ଆର ମେଲ୍ ଭର୍ଜନ୍କୁ ଅଲରେଡ଼ି ଆପଣମାନେ ବହୁତ ସାରା ଭଲ ପାଇବା ଦେଇସାରିଛନ୍ତି। ଗୀତଟି ରିଲିଜ୍ ହେବ ଇ ନ୍ୟୁଜ୍ ଓଡ଼ିଆ ଚ୍ୟାନେଲ୍ରେ। ଗୀତଟିର ମ୍ୟୁଜିକ୍ ଡିରେକ୍ଟର ହେଉଛନ୍ତି ଅବିନାଶ ମିଶ୍ର, ଆଉ ଗୀତଟିକୁ ଲେଖିଛନ୍ତି ପୁଷ୍ପକ ପରିଡ଼ା। ଗୋଟେ ବହୁତ ସୁନ୍ଦର ଗୀତ, ଗୋଟେ ଡିଫରେଣ୍ଟ ଷ୍ଟାଇଲ୍ର ମୋଟିଭେସନାଲ୍ ସ୍ୟାଡ୍ ସଙ୍ଗ୍। ତେବେ ଗୀତଟି ଆପଣଙ୍କୁ ଭଲ ଲାଗିବ ବୋଲି ମୋର ଆଶା ଓ ବିଶ୍ୱାସ ଅଛି। ଯଦି ଭଲ ଲାଗିଲା ଏହି ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଶେୟାର୍ କରନ୍ତୁ, ଆଉ ଇ ନ୍ୟୁଜ୍ ଓଡ଼ିଆ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ।